ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ତିନିଦିନିଆ କେନ୍ଦୁଝର ଗସ୍ତର ଆଜି ଦ୍ୱିତୀୟ ଦିନରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ସାମାଜିକ ସୁରକ୍ଷା ଓ ପେନ୍ସନ୍ ଯୋଜନାର ଶୁଭାରମ୍ଭ କରିବେ। 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଏବଂ 80 ବର୍ଷରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ଏହି ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ବାବଦରେ ମାସିକ 3,500 ଟଙ୍କା ପାଇବେ। ସରକାରୀ ସୂଚନା ଅନୁସାରେ ରାଜ୍ୟର 4,15,000 ଉର୍ଦ୍ଧ୍ୱ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବେ। ଅପରାହ୍ନରେ ବଡ଼ବିଲି ମହୋତ୍ସବ ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଯୋଗଦେବେ। ମୁଖ୍ୟମନ୍ତ୍ରୀ ଗତକାଲି ଜିଲ୍ଲାର ଶ୍ରୀରାମପୁର ନିକଟରେ ଥିବା କାନପୁର ଡ୍ୟାମ୍ କେନାଲ ଉପରେ ନିର୍ମିତ ପୋଲକୁ ଉଦ୍ଘାଟନ କରିଥିଲେ। ଚଳିତ ମାସ 28 ଓ 29 ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ କାର୍ଯ୍ୟକ୍ରମରେ କେନ୍ଦୁଝରଠାରେ ଏକ ବୃହତ ଇସ୍କାତ କାରଖାନା ପ୍ରତିଷ୍ଠା କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ କେମିତି MOU ସାଇନ୍ ହୋଇପାରିବ ତାହା ଉପରେ ମୁଁ ଫୋକସ୍ ରଖିଛି। ଯେହେତୁ କେନ୍ଦୁଝର ଜିଲ୍ଲାରେ ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ୍, ଡୋଲାମାଇଟ୍, ପ୍ରାକୃତିକ ଖଣିଜ ସମ୍ପଦ ଭରା କେନ୍ଦୁଝର ହୋଇଥିବା କାରଣରୁ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପଡିବ। ଏହାକୁ ଆଧାର କରି ନିଶ୍ଚିତ ଭାବରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ, ତାର MOU ମଧ୍ୟ ସାଇନ୍ ହେବ। କେନ୍ଦୁଝର ଜିଲ୍ଲାରେ ଅତୀତର ଯୋଉ ଦାବି ଥିଲା ଦ୍ୱିତୀୟ ଇସ୍ପାତ କାରଖାନା କେନ୍ଦୁଝରରେ ହେବ।
ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାକୁ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଗାମୀ ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ ୱାଟର ମାର୍କ ଲଗାଯିବ, ଯେଉଁଥିରେ ପରୀକ୍ଷାର୍ଥୀଙ୍କ ରୋଲ ନମ୍ଘର ଏବଂ ପରୀକ୍ଷା କେନ୍ଦ୍ର ବିଷୟରେ ଜାଣିହେବ। ସୂଚନା ଅନୁସାରେ ଏହି ପଦକ୍ଷେପକୁ ବୋର୍ଡର ପରିଚାଳନା କମିଟି ଦ୍ୱାରା ଅନୁମୋଦନ ମିଳିଛି। ପରୀକ୍ଷାକୁ ସ୍ୱଚ୍ଛତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗକୁ ଦୂର କରିବା ପାଇଁ ବୋର୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ମାଘ କୃଷ୍ଣ ଦ୍ୱିତୀୟ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିନିମନ୍ତେ ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗନୀତି ଶେଷ ହେବା ପରେ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପନ୍ନ କରାଯିବ। ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗତକାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳୀରେ ଅମୃତ ସ୍ନାନ କରିଛନ୍ତି। 12 ଘଣ୍ଟା ଧରି ଚାଲିଥିବା ଅମୃତ ସ୍ନାନରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରୁ ଲଗାତାର ଫୁଲବର୍ଷା କରାଯାଇଥିଲା। ନବରଙ୍ଗପୁର ବାସିନ୍ଦା ଭାରତୀ ମହାକୁମ୍ଭ ମେଳାରେ ଅମୃତ ସ୍ନାନ କରି ଆକାଶବାଣୀକୁ କହିଛନ୍ତି।
ଖୁବ ଭଲ ଭାବରେ ସଙ୍ଗମ ଘାଟରେ ସ୍ନାନ କଲୁ, ଅଭୂତପୂର୍ବ ଆୟୋଜନ। ପବିତ୍ର କୁମ୍ଭ ମେଳାରେ ସବୁ ସାମିଲ ହେଇଛୁ, ଖୁବ ସ୍ୱଚ୍ଛ ପରିବେଶ ଭଲ ଲାଗୁଛି, ସଫେଇ କର୍ମଚାରୀ ଅଛନ୍ତି, ଚାରିଆଡେ ପୋଲିସ ଅଛନ୍ତି। ଯୋଉ ସୁରକ୍ଷିତ କୁମ୍ଭ, ସ୍ୱଚ୍ଛ କୁମ୍ଭ ସ୍ଲୋଗାନ ଦିଆହେଇଛି, ସେ ଯଥାର୍ଥ ବୋଲି ଭାବୁଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆସିଛନ୍ତି କୁମ୍ଭ ମେଳାର ଆୟୋଜନ ପାଇଁ, ପ୍ରତ୍ୟେକଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯାଇଛି।
ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା UGC ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଆୟୋଜିତ ଏହି ପରୀକ୍ଷା ଚଳିତ ମାସ 21 ଏବଂ 27 ତାରିଖରେ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ହେବାକୁ ଥିବା UGC ନେଟ୍ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। କଟକ ବଡ଼ ଡାକ୍ତରଖାନାରେ ଆଉ 6 ନିରାମୟ କେନ୍ଦ୍ର ଖୋଲାଯାଇଛି। ଏହାକୁ ମିଶାଇ ବଡ଼ ଡାକ୍ତରଖାନାରେ ନିରାମୟ କେନ୍ଦ୍ର ସଂଖ୍ୟା 11 ବୃଦ୍ଧି ପାଇଛି। କେଉଁ ନିରାମୟ କେନ୍ଦ୍ରରୁ କେଉଁ କେଉଁ OPD ରୋଗୀ ଔଷଧ ପାଇପାରିବେ ତାହାର ଏକ ବିବରଣୀ ପ୍ରଦାନ କରାଯାଇଛି ବୋଲି SCB ଡାକ୍ତରଖାନା କୁଳସଚିବ ଡକ୍ଟର ଅବିନାଶ ରାଉତ କହିଛନ୍ତି। କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ କଳାହାଣ୍ଡି ମହୋତ୍ସବ ଘୁମ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହୋଇଥିବା 27ତମ ଘୁମ୍ରା ମହୋତ୍ସବରେ ସାଂସଦ ମାଳବିକା ଦେବୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସ୍କରଣିକା ନିଶାନ ଉନ୍କୋଚିତ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାର ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ଠାରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 39 ବ୍ୟାଡମିଣ୍ଟନ ଦଳ ଭାଗ ନେଇଛନ୍ତି। ଉଦ୍ଘାଟନୀ ମ୍ୟାଚ୍ରେ ସୋନପୁର ଓ ଖଡ଼ିଆଳ ଦଳ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ଖଡ଼ିଆଳ ଦଳ ବିଜୟୀ ହୋଇଥିଲା। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଗତକାଲିର ମ୍ୟାଚ୍ରେ ଟିମ୍ ଗୋନାସିକା 2-1 ଗୋଲ୍ରେ ସୁରମା ହକି କ୍ଲବ୍କୁ ପରାସ୍ତ କରିଛି। ମ୍ୟାଚ୍ ଶେଷ ହେବା ବେଳକୁ ମାତ୍ର 1 ମିନିଟ୍ ଥିବାବେଳେ ଟିମ୍ ଗୋନାସିକାର ଲି ମୋଟନ୍ ଚମତ୍କାର ଫିଲ୍ଡ ଗୋଲ୍ କରି ଦଳକୁ ଜିତାଇଥିଲେ। ଅନ୍ୟପକ୍ଷରେ ଗତକାଲି ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତାରେ ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ରେ ସ୍ରାଚି ରାର୍ ବେଙ୍ଗଲ ଟାଇଗର୍ସ 1-0 ଗୋଲ୍ରେ ଦିଲ୍ଲୀ SG ପାଇପର୍ସକୁ ପରାସ୍ତ କରିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।